ओम शांति। अध्यात्म प्रेमी भाइयों भौनी माने अमृत धारा कार्यक्रम तरफ आपन समस्तंको हार्दिक स्वागत करछि। आज हमें चर्चा करिवा आत्मार अस्तित्व उपरे। वर्तमान दुनिया रा जहां किछि भी हमें समस्या देखु छे वास्तव रे यदि गंभीर भाव रे देखा जाए ताहले जाना पड़े जे आजीर मनीष समस्ते देह अभिमानी हि जाइचंती। यदि मनीष वास्तव रे आत्मा को चिन्ह पारे जानी पारे एवं आत्मा अभिमानी हि कि रहे ताले दुनिया रो मु कहबी सबो समस्या समाधान हि पारे। किंतु दुखर विषय आज केते कांश लोक अछंती जो माने आत्मा रो अस्तित्व को मानु भी नहंती ताले आपन मानन को मन रे मध्य प्रश्न उठथबो वास्तव रे आत्मा जिनसटा कौन आत्मा वास्तव रे अछि ना नाही। देखंतु जदि आत्मा जिनसटे न थांता आज दुनिया रे हमें कहा को महात्मा कहचे कहा को धर्मात्मा कहचे कहा को पापात्मा कहचे ताले जदि आत्मा न थांता किंतु शब्द उडा काही अछि काही प्रचलित हे आछि बहुत दिन रो। किंतु भौतिक जगत रे जहाँ भी किसी आम जिनस देखुचे आमर जो कर्मेन्द्रिय अच्छी ज्ञानेन्द्रिय अच्छी या माध्यम द्वारा आम भौतिक जिनस गुड़ाक ही जानी पारे जमी आखि द्वारा अनेक जिनस देखिपे कान द्वारा आम अनेक शब्द शुण पारे एवं एमती विभिन्न ज्ञानेन्द्रिय द्वारा अनेक भौतिक वस्तुर अस्तित्व को आम जानीपे किंतु आत्मा एक अभौतिक वस्तु अटे। इट इज ए मेटाफिजिकल एंटिटी। तेणु ये कर्मेन्द्र द्वारा आत्मा को जानिबा वास्तव रे संभव नुहे आत्मा को आखि द्वारा देखिहब संभव नुहे। ताहले आत्मार अस्तित्व केमिति जानिपारिया आत्मार अस्तित्व को जानिबा पई वास्तव रे आत्मार जो मौलिक गुण सब रहिछि यदि से गुण को आम यदि जानिपारिबा ताहले आत्मार अस्तित्व को आम अनुभव करिपारिया। जमी दुनिया बहुत गुड जिनस आम देखिपारू जेहेतु आम आखिर शक्ति बहुत सीमित अटे जीवाणु आदि जहां भी रही आम माइक्रोस्कोप मध्यम आम देखुचे खाली आखिर तो देखिपारू ताल खाली आखिरे देखा जाऊनि कौन कह से गुड़िक नहांती अस्तित्व ना आत्मा भी अति सूक्ष्म वस्तु अटे अति सूक्ष्म आत्मा को आमे आम निजर इंद्रिय द्वारा जानी पारुना किंतु तार जो गुण लक्षण गुड़ा अच्छी से गुण माध्यम रे आमे जानी पारिबा जे आत्मा वास्तव रे अच्छी। जिंती आमे गोटे चुंबक चुंबक शक्ति को आमे देखि पारुनु किंतु तार जो गुण रहिछि मौलिक गुण पिता पाक को लोहा कंटाटी नेले से निज आड़ को आकर्षण करि पकुछि आम से गुण रू ही जापारे यहाँ गोटे चुंबक सेमती आत्मा भितर भी अनेक प्रकार गुण अच्छी से गुण गुड़ा मौलिक गुण गुड़ा कौन जान लें ऑटोमेटिकली जापर जे वास्तव में आत्मा अच्छी ना ना देखु ये आत्मा जिनसटा कौन वास्तव में आत्मा गोटे चेतना शक्ति अटे। आम दुनिया जहां भी देखुचे जड़ आ चेतना रूप से आम आपको विभक्त कर विभाग रे ଦୁନିଆର ବହୁତ ଗୁଡ଼େ ଜିନିଷ ଆମେ ଯୋଉ ଦେଖୁଛେ ଦୈନନ୍ଦିନ ଆମେ ତାର ଉପଯୋଗ କରୁଛେ କାର୍ଯ୍ୟରେ ଲଗାଉଛେ ସେଗୁଡ଼ା ଜଡ଼। ଯେମିତି ଆମେ ଦେଖୁଛୁ ଟେବୁଲଟିଏ ବା ଚୌକିଟିଏ ଘରଟିଏ ବହିଟିଏ ଏଗୁଡ଼ା ସବୁ ଜଡ଼ ଜିନିଷ। କିନ୍ତୁ ଆମେ ଦେଖୁଛେ ଯେମିତି ମଣିଷ ପଶୁପକ୍ଷୀ ଏମାନେ ସବୁ ଚେତନା, ତାଙ୍କ ଭିତରେ ଗୋଟେ ଚେତନା ଶକ୍ତି ଅଛି, କନସିୟସନେସ ଅଛି, ଯାହାକୁ ଆମେ ମେଡିକାଲ ସାଇନ୍ସରେ କନସିୟସନେସ କହୁଛେ। ତ ଏ ଯୋଉ କନସିୟସ ଏଣ୍ଟିଟି କହିବା ତାକୁ ଆଧ୍ୟାତ୍ମିକ ଶବ୍ଦରେ ଆତ୍ମା କହି ଦିଆହେଇଛି, କିଏ ତାକୁ ଅଙ୍ଗ୍ରେଜୀରେ ସୋଲ କହୁଛି, କିଏ ତାକୁ ପ୍ରାଣବାୟୁ କହୁଛି, ଭିନ୍ନ ଭିନ୍ନ ନାଁ ଦେଇଛେ ସ୍ପିରିଟ କିଏ କହୁଛି। କିନ୍ତୁ ତାର ଗୁଣ କଣ? ସେ ଗୁଣ ଗୁଡା ହେଲା ଯେମିତି ସଂକଳ୍ପ କରିବା। ଆମେ ସମସ୍ତେ ଯୋଉ ସମୟରୁ ଉଠୁଛୁ ଶୋଇବା ପର୍ଯ୍ୟନ୍ତ ଆମ ମନ ଭିତରେ ଅନେକ ପ୍ରକାର ଭାବନା ଚିନ୍ତାଧାରା ଚାଲିଛି, ଅବିରଳ ଗତିରେ ଚାଲିଛି। ତ ଏ ଯୋଉ ଚିନ୍ତା କରିବା ଶକ୍ତି, ବାସ୍ତବରେ ଏଇଟା ଚେତନା ଶକ୍ତି ଆତ୍ମାର ଲକ୍ଷଣ ଅଟେ। ଜଡ଼ ଜିନିଷଟିଏ ଚିନ୍ତା କରେନି ବା ତା ଭିତରେ ସଂକଳ୍ପ ଶକ୍ତି ନାହିଁ। ସେମିତି ନିର୍ଣ୍ଣୟ କରିବା ଭଲ ମନ୍ଦ, ଏଇଟା କରିବା ଉଚିତ କରିବା ଉଚିତ ନୁହେଁ, ଏଇଟା ସତ୍ୟ ଏଇଟା ଅସତ୍ୟ, ଏମିତି ନିର୍ଣ୍ଣୟ କରିବା ଏଇଟା ବି ଆତ୍ମାର ଲକ୍ଷଣ ବା ଗୁଣ ଅଟେ। ଆତ୍ମାର ଆହୁରି ବି ଅନେକ ଲକ୍ଷଣ ଅଛି, ଯେମିତି ଇଚ୍ଛା କରିବା, ଚେଷ୍ଟା କରିବା, ପୁରୁଷାର୍ଥ କରିବା, ସୁଖ ଦୁଃଖର ଅନୁଭବ କରିବା, ଶୋଇବା, ଜାଗିବା, ଭକ୍ତା ରୂପରେ କିଛି ଗ୍ରହଣ କରିବା, ଖାଇବା ପିଇବା, ଏସବୁ ଯୋଉ ଲକ୍ଷଣ ବାସ୍ତବରେ ଏଇଟା ଆତ୍ମା ଶକ୍ତିର, ଚେତନା ଶକ୍ତିର, ଯୋଉଟା ଜଡ଼ ଭିତରେ ନଥାଏ। ତେଣୁ ଚେତନା ଶକ୍ତି ଯାହା ପାଖରେ ଏଇ ଗୁଣ ଗୁଡା ଅଛି, ତା ଭିତରେ ଚେତନା ଶକ୍ତିଟିଏ ବି ଅଛି ଆମେ ଜାଣିପାରିବା। କେବଳ ମଣିଷ ନୁହେଁ, ପଶୁ ପକ୍ଷୀମାନଙ୍କ ଭିତରେ ବି ଆତ୍ମା ରହିଛି ଏବଂ ସଚେତନା ଶକ୍ତି ଥିବାରୁ ସେମାନେ ବି ସଂକଳ୍ପ କରୁଛନ୍ତି, ତାଙ୍କର ବି ନିର୍ଣ୍ଣୟ ଶକ୍ତି ଅଛି। ଦେଖନ୍ତୁ କୁକୁରଟିଏ, ମଣିଷ ବି ଯୋଉ ଚୋରକୁ ଧରିପାରୁନି, କୁକୁର ଦ୍ୱାରା ଆମେ ଅନେକ କାର୍ଯ୍ୟ କରୁଛେ। ତେଣୁ ପଶୁପକ୍ଷୀମାନଙ୍କ ଭିତରେ ବି ବୁଦ୍ଧି ରହିଛି, ସେମାନଙ୍କ ଭିତରେ ନିର୍ଣ୍ଣୟ ଶକ୍ତି ରହିଛି, ସେମାନେ ବି ଶୋଉଛନ୍ତି, ଜାଗୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ଇଚ୍ଛା କରୁଛନ୍ତି, ଚେଷ୍ଟା କରୁଛନ୍ତି, ପୁରୁଷାର୍ଥ କରୁଛନ୍ତି, ସୁଖ ଦୁଃଖର ତାଙ୍କୁ ବି ଅନୁଭବ ହେଉଛି। ଆମ ଭିତରେ ଗୋଟେ ଚେତନା ଶକ୍ତି ଅଛି ଯାହାକୁ ଆମେ ଆତ୍ମା କହିଥାଉ, ଏବଂ ଯେତେବେଳେ ପର୍ଯ୍ୟନ୍ତ ଆତ୍ମା ଆମ ଶରୀର ଭିତରେ ରହିଛି, ଆମେ ସବୁଦିନ ଚାଲୁଛେ, ବୁଲୁଛେ, ହସୁଛେ, ଖେଳୁଛେ, ସୁଖ ଦୁଃଖ ଅନୁଭବ କରୁଛେ। ଏବଂ ଯୋଉ ସମୟରେ ଆତ୍ମା ଏ ଶରୀର ଭିତରେ ଚାଲିଯାଉଛି, ଏ ଶରୀର ହଠାତ୍ ସ୍ତବ୍ଧ ହୋଇଯାଉଛି, ସ୍ଥିର ହୋଇଯାଉଛି, ଆଉ କିଛି କାମ କରୁନି। ମୁଁ ଗୋଟେ ଉଦାହରଣ କହିବି, ଯେମିତି ବିଦ୍ୟୁତ ଶକ୍ତି ବଲ୍ବଟି ଅଛି, ତା ଭିତରେ ଇଲେକ୍ଟ୍ରିକ ଶକ୍ତି ଯେତେବେଳେ ଆସୁଛି ଆମେ ଲାଇଟ୍ ଦେଖୁଛେ। କିନ୍ତୁ ଯେଉଁ ସମୟରେ ସେ ବିଦ୍ୟୁତ ଶକ୍ତି ଚାଲିଯାଉଛି, ସେଇ ବଲ୍ବ ଥାଇକି ମଧ୍ୟ କିଛି କାମ କରୁନି, ଆମେ ଲାଇଟ୍ ଦେଖିପାରୁନୁ। ସେମିତି ଆମ ଭିତରେ ଯେତେବେଳେ ପର୍ଯ୍ୟନ୍ତ ଏ ଅଭୌତିକ ଶକ୍ତି ମେଟାଫିଜିକାଲ ଏଣ୍ଟିଟି ଆତ୍ମା ରହିଛି, ଯାହାକୁ ଆମେ ଖାଲି ଆଖିରେ ଦେଖିପାରୁନୁ, ସେତେବେଳେ ପର୍ଯ୍ୟନ୍ତ ଆମେ ଭାବୁଛେ, ଚିନ୍ତା କରୁଛେ, ସଂକଳ୍ପ କରୁଛେ, ଖାଉଛେ, ପିଉଛେ, ସବୁକିଛି ଆକ୍ଟିଭିଟି ଆମ ଚାଲିଛି ଶରୀର ମାଧ୍ୟମ ଦ୍ୱାରା। କିନ୍ତୁ ଯେଉଁ ମୁହୂର୍ତ୍ତରେ ଆତ୍ମା ଏ ଶରୀର ଛାଡ଼ିକି ଚାଲିଯାଉଛି, ଏ ଶରୀରଟା ଜଡ଼ ହୋଇଯାଉଛି। ଆଜି ପର୍ଯ୍ୟନ୍ତ ବିଜ୍ଞାନ ଦ୍ୱାରା ଏହାର ପରୀକ୍ଷା ନିରୀକ୍ଷା ହୋଇପାରିନି, ଯେହେତୁ ସାଇନ୍ସ ଡିଲ୍ସ ୱିଥ୍ ଫିଜିକାଲ ଥିଙ୍ଗସ୍, କିନ୍ତୁ ଆତ୍ମା ତ ମେଟାଫିଜିକାଲ ଅଟେ, ଅଭୌତିକ ଅଟେ। ଏହାକୁ କେମିତି ସାଇଣ୍ଟିଷ୍ଟ କେମିତି ଏହାକୁ ପରୀକ୍ଷା ନିରୀକ୍ଷା କରିବେ? ଆଧ୍ୟାତ୍ମ ବିଜ୍ଞାନ ଦ୍ୱାରା ଆତ୍ମା ବିଷୟରେ ଅନେକ ଗବେଷଣା କରାଯାଇଛି ଏବଂ ଆତ୍ମା ବିଷୟରେ ଅନେକ କଥା ଆମେ ଜାଣିପାରୁଛେ। ତ ବାସ୍ତବରେ ଏ ଆତ୍ମା ଅତି ସୂକ୍ଷ୍ମ, ଅତି ସୂକ୍ଷ୍ମ ଏକ ଶକ୍ତି ଅଟେ, ଏବଂ ବିଜ୍ଞାନରେ ଆମେ ଶକ୍ତି ବିଷୟରେ ମାନୁଥା କି ଶକ୍ତିକୁ ଆମେ ନା ଜନ୍ମ କରିପାରିବା ନା ଏହାର ମୃତ୍ୟୁ ଏହାକୁ ମାରିପାରିବା। ଏନର୍ଜି ଇଜ୍ ଅଲୱେଜ୍ କଞ୍ଜର୍ଭଡ୍, ନାଇଦର ଇଟ୍ କ୍ୟାନ୍ ବି କ୍ରିଏଟେଡ୍ ନର୍ ଇଟ୍ କ୍ୟାନ୍ ବି ଡେଷ୍ଟ୍ରଏଡ୍। ସେମିତି ଆତ୍ମା ବିଷୟରେ ବି ଲେଖା ହେଇଛି, ନ ଯାହାୟତେ ନ ମ୍ରିୟତେ, ଏହାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ଗୋଟେ ଶାଶ୍ୱତ ଶକ୍ତି, ଚିରନ୍ତନ ଶକ୍ତି, କିନ୍ତୁ ତା ଭିତରେ ପରିବର୍ତ୍ତନ ଆସେ। ଆତ୍ମା ସତ ରଜ ତମ ଅବସ୍ଥାରେ ଗତି କରେ। ଆତ୍ମା ଭିତରେ ସାତୋଟି ମୌଳିକ ଗୁଣ ଅଛି ଯୋଉଟା ଆମେ ସମସ୍ତ ଜୀବନରେ ଚାହିଁଥାଉ। ସେଇ ଗୁଣ ଗୁଡା କଣ? ବାସ୍ତବରେ ଆମକୁ କଣ ଭଲ ଲାଗେ? ସମସ୍ତେ ଚାହାନ୍ତି ଜୀବନରେ ସାତଟା ମୁଖ୍ୟ ଜିନିଷ ଯୋଉଟା ସମସ୍ତେ ଜୀବନରେ ଚାହାନ୍ତି, ସେ ସାତଟା ଜିନିଷ କଣ? ବାସ୍ତବରେ ଆମେ ସମସ୍ତେ ଦେଖନ୍ତୁ ଜୀବନରେ ଜ୍ଞାନ ଚାହିଁଥାଉ, ସମସ୍ତଙ୍କ ମନରେ ଜିଜ୍ଞାସା ଥାଏ। ତେଣୁ ଜ୍ଞାନ ଆତ୍ମାର ଗୋଟିଏ ମୌଳିକ ଗୁଣ ଅଟେ। ସେମିତି ପବିତ୍ରତା, ସ୍ୱଚ୍ଛତା, ପବିତ୍ରତା ସମସ୍ତଙ୍କୁ ଭଲ ଲାଗେ। ପବିତ୍ର ବ୍ୟକ୍ତି, ପବିତ୍ର ବାତାବରଣ, ପବିତ୍ର ସ୍ଥାନ ସମସ୍ତଙ୍କୁ ଭଲ ଲାଗେ। ତ ପବିତ୍ରତା ବି ଆତ୍ମାର ମୌଳିକ ଗୁଣ ଅଟେ ଏବଂ ସୁଖ ଶାନ୍ତି ବି ସମସ୍ତଙ୍କୁ ଭଲ ଲାଗେ, ଦୁଃଖ ଅଶାନ୍ତି କାହାକୁ ଭଲ ଲାଗେନି। ତ ସୁଖ ଶାନ୍ତି ବି ଆତ୍ମାର ମୌଳିକ ଗୁଣ ଅଟେ ଏବଂ ସେମିତି ପ୍ରେମ, ସ୍ନେହ, ମମତା ସମସ୍ତଙ୍କୁ ଭଲ ଲାଗେ। ତ ପ୍ରେମ ବା ସ୍ନେହ ଏହା ବି ଆତ୍ମାର ମୌଳିକ ଗୁଣ ଏବଂ ଆନନ୍ଦ, ଅତି ଖୁସି ଆନନ୍ଦ ବି ସମସ୍ତେ ଚାହାନ୍ତି ଆନନ୍ଦରେ ଖୁସିରେ ରହିବା ପାଇଁ। ତ ଆନନ୍ଦ ବି ଆତ୍ମାର ମୌଳିକ ଗୁଣ ଏବଂ ଆତ୍ମା ସଦା ଶକ୍ତିଶାଳୀ ସ୍ଥିତିରେ ରହିବା ପାଇଁ ଚାହେଁ। କାହାକୁ ବି ଦେଖନ୍ତୁ ଦୁନିଆରେ କାହାକୁ ବି କମଜୋର ହୋଇକି ରହିବା ଭଲ ଲାଗେନି। ଟିକେ ବି ଶକ୍ତିହୀନତା ଅନୁଭବ ହେଲେ ହଠାତ୍ ଆପଣମାନେ ଡାକ୍ତରମାନଙ୍କ ପାଖକୁ ଆସୁଛନ୍ତି, କହୁଛନ୍ତି ଡାକ୍ତର ବାବୁ କିଛି ଟନିକ, କିଛି ଭିଟାମିନ ଲେଖିଦିଅନ୍ତୁ ନା। ତ ଦେଖନ୍ତୁ ଆତ୍ମା ସଦା ଶକ୍ତିଶାଳୀ ହୋଇକି ରହିବା ପାଇଁ ଚାହେଁ। ତ ଆତ୍ମା ଭିତରେ ଏମିତି ଜ୍ଞାନ, ପବିତ୍ରତା, ସୁଖ, ଶାନ୍ତି, ପ୍ରେମ, ଆନନ୍ଦ ଏବଂ ଶକ୍ତି ଏହି ସାତଟା ମୌଳିକ ଗୁଣ ଯେତେବେଳେ 100% ଭରପୁର ହୋଇକି ଥାଏ ସେତେବେଳେ ଆତ୍ମାର ଶତଗୁଣୀ ଅବସ୍ଥା ଆମେ କହିବା। ଏବଂ ଧୀରେ ଧୀରେ ଆତ୍ମା ଏ ସଂସାରରେ ଏ ଶରୀର ଭିତରେ ପ୍ରବେଶ କରିକି ଅଭିନୟ କରି କରି ତାର ମୌଳିକ ଗୁଣ ଗୁଡା ଧୀରେ ଧୀରେ ହ୍ରାସ ହୁଏ ଏବଂ ଯେତେବେଳେ ହ୍ରାସ ହୋଇ କମ୍ ହୋଇଯାଏ ତାପରେ ରଜଗୁଣୀ ଅବସ୍ଥା ଏବଂ ତମଗୁଣୀ ଅବସ୍ଥା ଆସେ। ତମଗୁଣୀ ଅବସ୍ଥା ସମୟରେ ପହଞ୍ଚିଲା ପର୍ଯ୍ୟନ୍ତ ଆତ୍ମା ଭିତରେ ଗୁଣର ଅଭାବ ହେତୁ ତା ଭିତରେ ଆତ୍ମା ଭିତରେ ଅବଗୁଣର ଜାଗ୍ରତ ହୋଇଯାଏ। ଯେମିତି ଆଜି ସବୁ ମଣିଷ ଭିତରେ ଦେଖନ୍ତୁ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ପରିବ୍ୟାପ୍ତ ଅଟେ, ଯାହାଫଳରେ ମଣିଷ ସମସ୍ତେ ଦୁଃଖ ପାଉଛନ୍ତି। ଏସବୁ ମନୋବିକାରରୁ କେମିତି ମୁକ୍ତ ହୋଇପାରିବା ତାଙ୍କୁ ଜଣା ନାହିଁ। ବାସ୍ତବରେ ଏହିସବୁ ବିକାରର ଉତ୍ପତ୍ତି ଆମ ଭିତରେ ଆତ୍ମାର ଯେତେବେଳେ ଗୁଣଗୁଡ଼ା ପ୍ରାୟ ଲୋପ ହୋଇଯାଏ ସେତେବେଳେ ଏହି ଅବଗୁଣର ପ୍ରାଦୁର୍ଭାବ ହୋଇଯାଇଥାଏ। ତ ପୁଣି ଥରେ ଆତ୍ମା ଭିତରେ ଏହି ଗୁଣର ସଞ୍ଚାର କରାଗଲେ ପୁଣି ଆତ୍ମାର ଏହି ଅବଗୁଣ ଦୂର ହୋଇଯାଇପାରେ। ଯେମିତି ଯେତେବେଳେ ପ୍ରକାଶ ଚାଲିଯାଇଥାଏ ଅନ୍ଧକାର ସ୍ୱତଃ ହିଁ ମାଡ଼ି ଆସେ, କିନ୍ତୁ ଆମେ ଅନ୍ଧକାରକୁ ଭଗାଇବା ପାଇଁ କେତେ ବି ଚେଷ୍ଟା କରିକି ତାକୁ ଧକ୍କା ମାରିଲେ କଣ ଯିବ? ନା ନା, ଅନ୍ଧକାରକୁ ଭଗାଇବା ପାଇଁ ଆମେ ପ୍ରକାଶ ପୁଣି ଥରେ ଜାଗ୍ରତ କରିବାକୁ ପଡ଼ିବ, ଆଲୋକିତ କରିବାକୁ ପଡ଼ିବ, ଅନ୍ଧକାର ଅଟୋମେଟିକାଲି ଦୂରେଇଯିବ। ସେମିତି ଜୀବନରେ ଯେତେବେଳେ ଆମେ ଜ୍ଞାନ, ପବିତ୍ରତା, ସୁଖ, ଶାନ୍ତି ହରାଇ ବସୁଛେ ତାର ଅଭାବରେ ଆମ ଭିତରେ ଦୁଃଖ, ଅଶାନ୍ତି, ଅପବିତ୍ରତା ଏବଂ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଦି ଅନେକ ଅବଗୁଣ ଆସିଯାଉଛି, ଯାହାଫଳରେ ଆମେ ସମସ୍ତେ ଦୁଃଖୀ ହୋଇଯାଉଛେ। ତ ଜୀବନରେ ସଦାକାଳ ପାଇଁ ସୁଖରେ, ଶାନ୍ତିରେ, ଖୁସିରେ କିଏ ବା ନ ଚାହୁଁଛି? ସମସ୍ତେ ଚାହୁଁଛନ୍ତି, କିନ୍ତୁ କାହିଁକି ରହିପାରୁନାହାନ୍ତି? ଯେହେତୁ ତାଙ୍କ ଭିତରେ ସେହି ସଦ୍ଗୁଣ ଗୁଡ଼ାର ଅଭାବ ହୋଇଯାଇଛି। ଏବଂ ଆଧ୍ୟାତ୍ମ ବିଜ୍ଞାନ ଦ୍ୱାରା ଆତ୍ମା ଭିତରେ ଏହି ସଦ୍ଗୁଣର କେମିତି ପ୍ରାଦୁର୍ଭାବ କରାଯାଇଥାଏ ସେହି ଶିକ୍ଷା ଦିଆଯାଏ। ଯୋଉଟା ଆମେ ବିଜ୍ଞାନ ଦ୍ୱାରା ଏସବୁର ଜ୍ଞାନ ପାଇପାରିବା ନାହିଁ। ପ୍ରଥମରେ ତ ଏମିତି ସମୟ ଥିଲା ଯେତେବେଳେ ଆଧ୍ୟାତ୍ମକୁ ଲୋକ ଅନ୍ଧଶ୍ରଦ୍ଧା ବୋଲି ଭାବୁଥିଲେ, ବ୍ଲାଇଣ୍ଡ ଫେଥ୍ ବୋଲି ଭାବୁଥିଲେ, କିନ୍ତୁ ବର୍ତ୍ତମାନ ଯୁଗରେ ଆଧ୍ୟାତ୍ମକୁ ଗୋଟେ ବିଜ୍ଞାନ ରୂପରେ ବି ସମସ୍ତେ ମାନୁଛନ୍ତି। ସ୍ପିରିଚୁଆଲ ସାଇନ୍ସ କୁହାଯାଉଛି, ଆଉ ଆଧ୍ୟାତ୍ମରେ ଏମିତି କିଛି ଅନ୍ଧଶ୍ରଦ୍ଧା ବା ଅନ୍ଧବିଶ୍ୱାସ ନାହିଁ। ଏବଂ ଆଧ୍ୟାତ୍ମରେ ଯାହା ବି କିଛି ଶିକ୍ଷା ଦିଆଯାଉଛି ସେଗୁଡ଼ା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଦେଖନ୍ତୁ, ଆତ୍ମା ଭିତରେ ଯୋଉ ସତଗୁଣ କହୁଥିଲି, ସାତଟି ଗୁଣ କହୁଥିଲି, ସେଇ ଗୁଣ ଗୁଡ଼ାର ପ୍ରାଦୁର୍ଭାବ କେମିତି ଆମେ କରିପାରିବା, ଯାହାଫଳରେ ଆମର ଅବଗୁଣ ଗୁଡ଼ା ଅଟୋମେଟିକାଲି ଜୀବନରୁ ଦୂରେଇଯିବ ଏବଂ ଆମେ ସଦା ସର୍ବଦା ସୁଖରେ ଶାନ୍ତିରେ ଖୁସିରେ ରହିବା, ସେ ଶିକ୍ଷା ଦିଆଯାଇଥାଏ, ଯାହାକୁ ଆମେ ମେଡିଟେସନ କହୁଛୁ। ତ ରାଜଯୋଗ ବା ମେଡିଟେସନ ଦ୍ୱାରା ଆମେ ନିଜର ଆତ୍ମା ଭିତରେ ପୁଣି ଥରେ ଆମର ସତଗୁଣ ପୁଣି ଥରେ ଜାଗ୍ରତ କରିପାରିବା, ଆତ୍ମାକୁ ସତଗୁଣୀ ଅବସ୍ଥା ପର୍ଯ୍ୟନ୍ତ ନେଇପାରିବା। ଏବଂ ଜଣେ ଜଣେ ସମାଜର ଯଦି ତାଙ୍କ ଭିତରେ ଏମିତି ସତଗୁଣର ବିକାଶ କରନ୍ତି, ତାହେଲେ ଏ ଦୁନିଆ ପୁଣି ଥରେ ନରକରୁ ସ୍ୱର୍ଗ ହୋଇଯିବ। କିନ୍ତୁ ଦୁଃଖର ବିଷୟ, ଆଜି ଅନେକ ଆତ୍ମା ବିଷୟରେ ସଚେତନ ନୁହନ୍ତି। ମଣିଷ ସମସ୍ତେ ଦେହ ଅଭିମାନୀ, ନିଜକୁ ଦେହ ବୋଲି ଭାବୁଛନ୍ତି। ଏ ଦେହ ବାସ୍ତବରେ ଭୌତିକ ଜିନିଷ, ପାଞ୍ଚ ତତ୍ତ୍ୱର ଆମେ ଜାଣୁଛେ, କ୍ଷିତ ଅବ ତେଜ ମରୁତି ବ୍ୟୋମ, ଜଳ ବାୟୁ ଆକାଶ ପୃଥିବୀ ଅଗ୍ନି ଦ୍ୱାରା ଏ ପଞ୍ଚଭୂତର ଶରୀର ତିଆରି ହୋଇଛି। ଏଟା ମାଟିର ଶରୀର ମାଟିରେ ମିଶିଯିବ ବୋଲି ଆମେ ସମସ୍ତେ କହୁଛେ, କିନ୍ତୁ ଆମେ ନିଜକୁ ଦେହ ବୋଲି ଭାବୁଥିବାରୁ, ଆତ୍ମାକୁ ସମ୍ପୂର୍ଣ୍ଣ ରୂପରେ ଫୁଲି ଯାଇଥିବାରୁ ଆଜି ସମାଜର ଏହି ଦୁରାବସ୍ଥା ହୋଇଛି। ଆମେ ଯଦି ପୁଣି ଥରେ ଆତ୍ମା ବିଷୟରେ ସଚେତନ ହୋଇକି, ଆତ୍ମା ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିକି ଆତ୍ମ ଅନୁଭୂତି ହେବା ଏବଂ ଆମ ଭିତରେ ଆତ୍ମାର ମୌଳିକ ସାତଟି ଗୁଣକୁ ଜାଗ୍ରତ କରିବା, ତାହେଲେ ଆତ୍ମା ସତଗୁଣୀ ଅବସ୍ଥାରେ ଆସିକି ଏ ସମାଜକୁ ପୁଣି ଥରେ ସ୍ୱର୍ଗ ରୂପରେ ଆମେ ପରିଣତ କରିପାରିବା। ଆଜି ବିଜ୍ଞାନରେ ବି ଦେଖନ୍ତୁ, ମେଡିକାଲ ସାଇନ୍ସରେ ବି ଆତ୍ମାର ଅସ୍ତିତ୍ୱକୁ ମାନୁଛନ୍ତି। ଅନେକ ସାଇଣ୍ଟିଷ୍ଟ ଅଛନ୍ତି ଯେଉଁମାନେ ଆତ୍ମା ଉପରେ ବହୁତ ଗବେଷଣା କଲେଣି ଏବଂ ରିବର୍ଥ ଉପରେ ବି ଅନେକ ପ୍ରକାର ପରୀକ୍ଷା ନିରୀକ୍ଷା କରାହେଇଛି, ରିସର୍ଚ୍ଚ କରାହେଉଛି ଏବଂ ଆତ୍ମା କେମିତି ପୁନର୍ଜନ୍ମ ନେଉଛି ତା ଉପରେ ବି ପ୍ରମାଣ। ଆମେରିକାରେ ଜଣେ ପ୍ରଖ୍ୟାତ ମନୋବୈଜ୍ଞାନିକ ଅଛନ୍ତି, ଡକ୍ଟର ରେମଣ୍ଡ ମୁଡି। ସେ ତ ହଜାର ସଂଖ୍ୟାରେ ପୁନର୍ଜନ୍ମ ଉପରେ ଗବେଷଣା କରିସାରିଲେଣି ଏବଂ ସେ ନିଜେ ଖ୍ରୀଷ୍ଟିଆନ ହୋଇକି ଖ୍ରୀଷ୍ଟିଆନ କମ୍ୟୁନିଟିରେ ଯେହେତୁ ରିବର୍ଥ ମାନନ୍ତି ନାହିଁ, ଯେମିତି ମୁସଲିମ ଧର୍ମରେ ସେମିତି ଖ୍ରୀଷ୍ଟିଆନ ଧର୍ମରେ ମଧ୍ୟ ରିବର୍ଥ ମନାଯାଏନି, କିନ୍ତୁ ସେ ନିଜେ ଖ୍ରୀଷ୍ଟିଆନ ହୋଇକି ମଧ୍ୟ କହୁଛନ୍ତି ଯେ ଆତ୍ମାର ରିବର୍ଥ ହେଉଛି। ଏବଂ ସେ ତିନୋଟି ବେଷ୍ଟ ସେଲର କିତାବ ଲେଖିଛନ୍ତି, ବହି ଲେଖିଛନ୍ତି, ଲାଇଫ ଆଫ୍ଟର ଲାଇଫ, ଲାଇଫ ଆଫ୍ଟର ଡେଥ, ଦି ମିରର ଗେଜିଂ। ତ ସେ ବହିଗୁଡ଼ାରେ ଅନେକ ଏମିତି କିନ୍ତୁ ହଜାର ହଜାର ସଂଖ୍ୟାରେ କେମିତି ପୁନର୍ଜନ୍ମ ହେଉଛି ତା ବିଷୟରେ ପୁରା ସମ୍ପୂର୍ଣ୍ଣ ଭାବରେ ସେ ବ୍ୟାଖ୍ୟା କରିଛନ୍ତି ଏବଂ ଜଣେ ଡକ୍ଟର ମନୋବୈଜ୍ଞାନିକ ହୋଇକି ବି ସେ ପୁନର୍ଜନ୍ମ ମାନୁଛନ୍ତି। ସେମିତି ଆମେ ସମ୍ମୋହନ ପ୍ରକ୍ରିୟା, ଯାହାକୁ ହିପ୍ନୋଟିକ ରିଗ୍ରେସନ କୁହାଯାଏ, ସମ୍ମୋହନ ପ୍ରକ୍ରିୟା ଦ୍ୱାରା ବି ଆତ୍ମାର ଅସ୍ତିତ୍ୱକୁ ମନାଯାଉଛି ଏବଂ କୌଣସି ବ୍ୟକ୍ତିକୁ ସମ୍ମୋହନର ପ୍ରକ୍ରିୟା ଦ୍ୱାରା, ହିପ୍ନୋଟିକ ରିଗ୍ରେସନ ଦ୍ୱାରା, ତା ପୂର୍ବଜନ୍ମ ପୂର୍ବଜନ୍ମ ପର୍ଯ୍ୟନ୍ତ ବି ନେଇକି ତା ପୂର୍ବଜନ୍ମର ସବୁ ଘଟଣାଗୁଡ଼ା ବିଷୟରେ ଆମେ ଅବଗତ ହୋଇପାରୁଛେ। ମୁଁ ବ୍ୟକ୍ତିଗତ ଭାବରେ ଜଣେ ସାଇଣ୍ଟିଷ୍ଟ, ଫ୍ରାନ୍ସ ଦେଶର ଜଣେ ସାଇଣ୍ଟିଷ୍ଟଙ୍କ ସମ୍ପର୍କରେ ଆସିଥିଲି, ଗୋଟେ ଇଣ୍ଟରନ୍ୟାସନାଲ କନ୍ଫରେନ୍ସ ଥିଲା, ସେଠି ସେ ତାଙ୍କ ନିଜର ପେପର ପ୍ରେଜେଣ୍ଟେସନ କରିଥିଲେ ଯେଉଁଥିରେ ଆତ୍ମାର ପୁନର୍ଜନ୍ମ ହିପ୍ନୋଟିକ୍ ରିଗ୍ରେସନ ଉପରେ ସେ କହୁଥିଲେ। ମୁଁ କୌଣସି ବ୍ୟକ୍ତିକୁ ତା ପୂର୍ବଜନ୍ମ ତା ପୂର୍ବଜନ୍ମ ଏମିତି ପ୍ରାୟ 23 ପାଷ୍ଟ ବାର୍ଥ ପର୍ଯ୍ୟନ୍ତ ନେଇପାରିବି ଏବଂ ନେଇଛି ଏବଂ ତାର ବିଭିନ୍ନ ଇନ୍ସିଡେଣ୍ଟସ ଗୁଡା ମୁଁ ବ୍ୟାଖ୍ୟା କରି ରେକର୍ଡ କରିକି ରଖିଛି। ସେ ତାଙ୍କ ଜୀବନର ଗୋଟେ ଅନୁଭୂତି ଶୁଣାଉଥିଲେ କି କେମିତି ଜଣେ ଲେଡି ତାର ବହୁତ କଷ୍ଟ ହେଉଥିଲା ତା ଗୋଡ଼ରେ ଏବଂ ମେଡିକାଲ ସାଇନ୍ସ ଦ୍ୱାରା ଅନେକ ପ୍ରକାର ତାର ଗବେଷଣା କରିକି ପରୀକ୍ଷା କରିକି ଅନେକ ଟ୍ରିଟମେଣ୍ଟ ଦେଇକି ମଧ୍ୟ ତାର ସିଟି ସ୍କାନ୍ କରେଇ ଏମ୍ଆର୍ଆଇ କରେଇବି ତାର କୌଣସି ପ୍ରକାର ରୋଗର ଡାଇଗ୍ନୋସିସ୍ ହେଇପାରୁନଥିଲା ଏବଂ ତାର ସେ ବହୁତ କଷ୍ଟ ପାଉଥିଲା। କିନ୍ତୁ ସେ ଲେଡି ଯେତେବେଳେ ୟାଙ୍କ ପାଖକୁ ଆସିଛି ଇଏ ତାକୁ ସମ୍ମୋହନ ପ୍ରକ୍ରିୟା ଦ୍ୱାରା ତା ପାଷ୍ଟ ଲାଇଫକୁ ଯାଇକି ଦେଖିଛନ୍ତି ଯେ ପାଷ୍ଟ ଲାଇଫରେ ଗୋଟେ ଏକ୍ସିଡେଣ୍ଟ ଦ୍ୱାରା ତା ଗୋଡ଼ ଫ୍ରାକ୍ଚର ହେଇଯାଇଛି ଏବଂ ବହୁତ ଦିନ ପର୍ଯ୍ୟନ୍ତ ସେ ସେଥିରେ ସଫରିଂ କରିକି ବହୁତ କଷ୍ଟ ପାଇ ଶରୀର ଛାଡ଼ିଛି ଏବଂ ସେଇ କଷ୍ଟ ଏଇ ଜୀବନରେ ବି ସେ ଏବେ ଅନୁଭବ କରୁଛି। ତାହେଲେ ତାକୁ ସମ୍ମୋହନ ପ୍ରକ୍ରିୟା ଦ୍ୱାରା ସେ ତାକୁ ହିପ୍ନୋଟିକ୍ ସଜେସନ ଦେଇକି କହିଛନ୍ତି ଦେଖ ଏଇଟା ତୁମ ବର୍ତ୍ତମାନ ଗୋଡ଼ ବହୁତ ଠିକ୍ ଅଛି ସମ୍ପୂର୍ଣ୍ଣ ଭାବରେ ରୋଗମୁକ୍ତ ଅଛି ଏଇ ଯୋଉ ଘଟଣା ଏଇଟା ପାଷ୍ଟ ଲାଇଫର ଘଟଣା ତେଣୁ ତମେ ଭୁଲିଯାଅ ଏବଂ ସମ୍ମୋହନ ପ୍ରକ୍ରିୟା ଦ୍ୱାରା ହିଁ ତାକୁ ସେ ଠିକ୍ କରିଦେଇଛନ୍ତି। ଏମିତି ଅନେକ ପ୍ରକାର ସେ ପେପର ପ୍ରେଜେଣ୍ଟେସନ କରିକି କହିଲେ ଯେ ଆତ୍ମା ନିଶ୍ଚିତ ଭାବରେ ଅଛି ଏବଂ ଆମର ପୁନର୍ଜନ୍ମ ହୋଇଥାଏ। ସେମିତି ଆଜି ଆମେ ଆଉଟ୍ ଅଫ୍ ବଡି ଏକ୍ସପିରିଏନ୍ସ ଯାହାକୁ ଆମ ଦେହରୁ ବାହାରେ ନିଜେ ରହିଛି ଆମ ଦେହକୁ ନିଜେ ଦେଖୁଛେ ଏମିତି ବିଜ୍ଞାନ ଦ୍ୱାରା ବି ଅନେକ ସାଇଣ୍ଟିଷ୍ଟ ରେକର୍ଡ କରିଛନ୍ତି ଏବଂ ମେଡିକାଲ ସାଇନ୍ସରେ ଏଇଟା ବି ମାନୁଛନ୍ତି। ତେଣୁ ବର୍ତ୍ତମାନ ଗୋଟେ ସମୟ ଥିଲା ଯେତେବେଳେ ଆତ୍ମାକୁ ମାନୁନଥିଲେ କିନ୍ତୁ ବର୍ତ୍ତମାନ ତ ସମସ୍ତେ ମାନୁଛନ୍ତି ଏବଂ ଆତ୍ମା ବାସ୍ତବରେ ଯଦି ଆମେ ସମସ୍ତେ ଖାଲି ଜାଣିବା କଥା ନୁହେଁ ମାନିବା କଥା ନୁହେଁ ନିଜକୁ ଆତ୍ମା ଅନୁଭବ କରିକି ଆତ୍ମା ଭିତରେ ଯେଉଁ 7 ମୌଳିକ ଗୁଣ କହୁଥିଲି ସେ ଗୁଣର ଆମେ କେମିତି ପ୍ରାଦୁର୍ଭାବ କରିବା ରାଜଯୋଗ ମେଡିଟେସନ ଦ୍ୱାରା ଯଦି ଆମେ ଶିଖିବା ତାହେଲେ ଆମେ ସମସ୍ତେ ଆତ୍ମା 7 ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିକି ଏ ସମାଜକୁ ଆମେ ସ୍ୱର୍ଗ ବନେଇପାରିବା ଏହା ମୋର ଦୃଢ଼ ବିଶ୍ୱାସ ଅଟେ। ତେଣୁ ଆପଣ ସମସ୍ତ ଆଧ୍ୟାତ୍ମିକ ପ୍ରେମୀ ଭାଇ ଭଉଣୀମାନଙ୍କୁ ମୁଁ ସ୍ୱାଗତ କରିବି ଆପଣ ରାଜଯୋଗ ମେଡିଟେସନ ଦ୍ୱାରା ଭଲ ଭାବରେ ଆତ୍ମାର ଆହୁରି ପୁଙ୍ଖାନୁପୁଙ୍ଖ ଭାବରେ ତା ବିଷୟରେ ଜାଣିପାରିବେ ଏବଂ ନିଜେ ଆତ୍ମାନୁଭୂତି କରିପାରିବେ ଏବଂ ଆତ୍ମାନୁଭୂତି କରିକି ଆପଣ ନିଜେ ଯେକୌଣସି ବ୍ୟବସାୟର ବା ଯେକୌଣସି ପ୍ରକାର ବୟସ ବା ଜାତିପାତି ରହିଥାନ୍ତୁ କିନ୍ତୁ ଆତ୍ମଜ୍ଞାନ ଦ୍ୱାରା ନିଜେ ଆତ୍ମାନୁଭୂତି କରିକି ନିଜେ ବି ନିଜ ବ୍ୟକ୍ତିଗତ ଜୀବନ ପାରିବାରିକ ଜୀବନ ସାମାଜିକ ଜୀବନକୁ ବହୁତ ସୁନ୍ଦର ବନେଇପାରିବେ ଏବଂ ଏ ବିଶ୍ୱକୁ ପୁଣି ଥରେ ସ୍ୱର୍ଗ ରୂପରେ ବନେଇପାରିବେ ଏହା ମୋର ଦୃଢ଼ ବିଶ୍ୱାସ।